ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଅଠେଇଶ। ଆହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 20 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜେରୁସାଲେମରେ 16 ବର୍ଷ ରାଜ୍ୟ କଲେ। ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ, ମାତ୍ର ସେ ଇସ୍ରାଏଲ୍ର ରାଜାମାନଙ୍କ ପଥରେ ଚାଲିଲେ। ମଧ୍ୟ ବାଲ୍ ଦେବଗଣ ଉଦ୍ଦେଶ୍ୟରେ ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କଲେ। ଆହୁରି ସେ ହିନମ୍ ପୁତ୍ରର ଉପତ୍ୟକାରେ ଧୂପ ଜଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ୍ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାର ଅନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ। ପୁଣି ସେ ଉଚ୍ଚସ୍ଥଳୀରେ ଓ ପର୍ବତ ଉପରେ ଓ ପ୍ରତ୍ୟେକ ହରିତବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜଳାଇଲେ। ଏହେତୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମ ରାଜାର ହସ୍ତରେ ତାଙ୍କୁ ସମର୍ପଣ କଲେ। ତହିଁରେ ସେମାନେ ତାଙ୍କୁ ପରାସ୍ତ କଲେ ଓ ତାଙ୍କର ଅସଂଖ୍ୟ ଲୋକଙ୍କୁ ବନ୍ଦୀ କରି ଦମେଶକକୁ ନେଇଗଲେ। ମଧ୍ୟ ସେ ଇସ୍ରାଏଲ୍ ରାଜାଙ୍କର ହସ୍ତରେ ସମର୍ପିତ ହୁଅନ୍ତେ ସେ ତାଙ୍କୁ ମହାସଂହାରରେ ପରାସ୍ତ କଲେ, କାରଣ ରମଲିଅର ପୁତ୍ର ପେକହ ଜିହୁଦାରେ 120,000 ବିକ୍ରମଶାଳୀ ଲୋକଙ୍କୁ ଏକ ଦିନରେ ବଧ କଲା। ଯେଣୁ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। ପୁଣି ସିଖ୍ରି ନାମରେ ଇଫ୍ରଇମୀୟ ଏକ ବିକ୍ରମଶାଳୀ ଲୋକ ରାଜପୁତ୍ର ମାସେୟକୁ ଓ ଗୃହାଧ୍ୟକ୍ଷ ଅଶ୍ରିକାମ୍କୁ ଓ ରାଜାଙ୍କର ଦ୍ୱିତୀୟ ସ୍ଥାନୀୟ ଇଲକାନାକୁ ବଧ କଲା। ଆଉ ଇସ୍ରାଏଲ୍ ସନ୍ତାନମାନେ ଆପଣାମାନଙ୍କ ଭ୍ରାତୃଗଣର ସ୍ତ୍ରୀ ପୁତ୍ର ଓ କନ୍ୟା 2,00,000 ପ୍ରାଣୀକି ବନ୍ଦୀ କରି ନେଇଗଲେ। ମଧ୍ୟ ସେମାନଙ୍କଠାରୁ ବହୁତ ଲୁଟ୍ ଦ୍ରବ୍ୟ ନେଲେ ଓ ସେହି ଲୁଟ୍ ଦ୍ରବ୍ୟ ସବୁ ସମରିଆକୁ ଆଣିଲେ। ମାତ୍ର ସେଠାରେ ଓବେଦ ନାମରେ ସଦାପ୍ରଭୁଙ୍କର ଜଣେ ଭବିଷ୍ୟତ ବକ୍ତା ଥିଲା। ସେ ସମରିଆକୁ ଆଗତ ସୈନ୍ୟଦଳ ସଙ୍ଗେ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ କହିଲା, ଦେଖ, ସଦାପ୍ରଭୁ ତୁମମାନଙ୍କ ପିତୃଗଣର ପରମେଶ୍ୱର ଜିହୁଦା ପ୍ରତି କୋପାନ୍ୱିତ ହେବାରୁ ସେମାନଙ୍କୁ ତୁମମାନଙ୍କ ହସ୍ତରେ ସମର୍ପଣ କଲେ, ଆଉ ତୁମେମାନେ ଗଗନସ୍ପର୍ଶୀ କ୍ରୋଧାଗ୍ନି ଦ୍ୱାରା ସେମାନଙ୍କୁ ବଧ କରିଅଛ। ଆଉ ଏବେ ତୁମେମାନେ ଜିହୁଦାର ଓ ଜେରୁସାଲେମର ସନ୍ତାନ ସନ୍ତତି ଗଣକୁ ଆପଣାମାନଙ୍କର ବନ୍ଧା ଦାସ ଓ ବନ୍ଧା ଦାସୀ କରି ରଖିବାକୁ ମାନସ କରୁଅଛ। ମାତ୍ର ତୁମମାନଙ୍କ ମଧ୍ୟରେ କ'ଣ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳ ସ୍ୱକୃତ ଅପରାଧ ନାହିଁ? ଏହେତୁ ଏବେ ଆମ୍ଭ କଥା ଶୁଣ, ଆଉ ତୁମେମାନେ ଆପଣାମାନଙ୍କ ଭ୍ରାତୃଗଣ ମଧ୍ୟରୁ ଯେଉଁମାନଙ୍କୁ ବନ୍ଦୀ କରି ଆଣିଅଛ ସେମାନଙ୍କୁ ଫେରି ପଠାଇ ଦିଅ, କାରଣ ତୁମମାନଙ୍କ ଉପରେ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ରହିଅଛି। ଏଥିରେ ଜିହହାନନ୍ର ପୁତ୍ର ଅସରିୟ, ମସିଲମତ୍ର ପୁତ୍ର ବେରିଖିୟ ଓ ସଲୁମ୍ର ପୁତ୍ର ଜିହିସ୍କିୟ ଓ ହଦ୍ଲୟର ପୁତ୍ର ଅମାସା, ଏହି କେତେକ ଇଫ୍ରଇମ୍ର ସନ୍ତାନଗଣର ପ୍ରଧାନ ଲୋକ ଯୁଦ୍ଧରୁ ଆଗତ ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମେମାନେ ବନ୍ଦୀମାନଙ୍କୁ ଏ ସ୍ଥାନକୁ ଆଣିବ ନାହିଁ, କାରଣ ତୁମେମାନେ ସଦାପ୍ରଭୁଙ୍କ ନିକଟରେ ଆମ୍ଭମାନଙ୍କୁ ଆହୁରି ଅପରାଧଗ୍ରସ୍ତ କରିବା ପାଇଁ ଆମ୍ଭମାନଙ୍କର ପାପ ଓ ଅପରାଧ ସକଳର ବୃଦ୍ଧି କରିବାକୁ ମାନସ କରୁଅଛ। ଆମ୍ଭମାନଙ୍କର ଭାରି ଅପରାଧ ହୋଇଅଛି ଓ ଇସ୍ରାଏଲ୍ ଉପରେ ପ୍ରଚଣ୍ଡ କ୍ରୋଧ ରହିଅଛି। ତହିଁରେ ଅସ୍ତ୍ରଧାରୀ ଲୋକମାନେ ସେହି ବନ୍ଦୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଅଧିପତିମାନଙ୍କର ଓ ସମଗ୍ର ସମାଜର ସମ୍ମୁଖରେ ରଖିଲେ। ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ଉଲ୍ଲଙ୍ଗ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଧବରେ ଚଢ଼ାଇ ଖର୍ଜୁରପୁର ଜିରିହକୁ ସେମାନଙ୍କ ଭ୍ରାତୃଗଣ କତିକି ନେଇଗଲେ। ଏଥିଉତ୍ତାରେ ସେମାନେ ସମରିଆକୁ ଫେରିଆସିଲେ। ସେହି ସମୟରେ ଆହସ୍ ରାଜା ଆପଣାର ସାହାଯ୍ୟ ପାଇଁ ଅସୁରୀୟ ରାଜାମାନଙ୍କ ନିକଟକୁ ଲୋକ ପଠାଇଲେ, କାରଣ ଇଦୋମୀୟ ଲୋକମାନେ ପୁନର୍ବାର ଜିହୁଦା ଦେଶକୁ ଆସି ପରାସ୍ତ କରି ଅନେକଙ୍କୁ ବନ୍ଦୀ କରି ନେଇଯାଇଥିଲେ। ପଲେଷ୍ଟିଆମାନେ ମଧ୍ୟ ତଳଭୂମିର ଓ ଜିହୁଦା ଦକ୍ଷିଣାଞ୍ଚଳର ନଗରମାନ ଆକ୍ରମଣ କରି ବୈତ୍ସେମସ୍ ଓ ଅୟାଲୋନ୍ ଓ ଗଦେରୋତ୍, ପୁଣି ସୋଖୋ ଓ ତହିଁର ଉପନଗର, ତିମ୍ନା ଓ ତହିଁର ଉପନଗର, ଗିମସ୍ ଓ ତହିଁର ଉପନଗର ସକଳ ହସ୍ତଗତ କରି ସେଠାରେ ବାସ କରୁଥିଲେ, କାରଣ ଇସ୍ରାଏଲ୍ର ରାଜା ଆହସ୍କ ସକାଶୁ ସଦାପ୍ରଭୁ ଜିହୁଦାକୁ ଖର୍ବ କଲେ। ଯେଣୁ ସେ ଜିହୁଦା ମଧ୍ୟରେ ସ୍ୱେଚ୍ଛାଚାର କରି ସଦାପ୍ରଭୁଙ୍କ ବିରୁଦ୍ଧରେ ନିତାନ୍ତ ସତ୍ୟଲଙ୍ଘନ କରିଥିଲେ। ଏଥିଉତ୍ତାରେ ଅସୁରର ରାଜା ତିଲଗତ୍ ପିଲନେସର ତାଙ୍କ ନିକଟକୁ ଆସିଲା, ମାତ୍ର ତାଙ୍କୁ ବଳ ନ ଦେଇ କ୍ଲେଶ ଦେଲା, କାରଣ ଆହସ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜାଙ୍କର ଓ ଅଧିପତିମାନଙ୍କ ଗୃହରୁ ଧନ ହରଣ କରି ଅସୁରର ରାଜାକୁ ଦେଲେ, ମାତ୍ର ତଦ୍ୱାରା ତାଙ୍କର ସାହାଯ୍ୟ ହେଲା ନାହିଁ। ପୁଣି ସେହି ଆହସ୍ ରାଜା ଆପଣାର କ୍ଲେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟ ଲଙ୍ଘନ କଲେ, କାରଣ ଯେଉଁ ଦମ୍ୟସକୀୟ ଦେବଗଣ ତାଙ୍କୁ ପରାସ୍ତ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ସେ ବଳିଦାନ କଲେ। ଆଉ ସେ କହିଲେ, ଅରାମୀୟ ରାଜାମାନଙ୍କ ଦେବଗଣ ସେମାନଙ୍କର ସାହାଯ୍ୟ କରିଅଛନ୍ତି, ଏହେତୁ ମୁଁ ସେମାନଙ୍କ ନିକଟରେ ବଳିଦାନ କରିବି, ତହିଁରେ ସେମାନେ ମୋହର ସାହାଯ୍ୟ କରିବେ, ମାତ୍ର ସେମାନେ ତାଙ୍କର ଓ ସମଗ୍ର ଇସ୍ରାଏଲ୍ର ବିନାଶର କାରଣ ହେଲେ। ଏଉତାରେ ଆହସ୍ ପରମେଶ୍ୱରଙ୍କ ଗୃହର ପାତ୍ର ସକଳ ଏକତ୍ର କଲେ ଓ ପରମେଶ୍ୱରଙ୍କ ଗୃହର ସେହି ପାତ୍ର ସବୁ କାଟି ଖଣ୍ଡ ଖଣ୍ଡ କଲେ ଓ ସଦାପ୍ରଭୁଙ୍କ ଗୃହର କବାଟ ସବୁ ବନ୍ଦ କଲେ। ପୁଣି ସେ ଜେରୁସାଲେମର ପ୍ରତ୍ୟେକ କୋଣରେ ଆପଣା ପାଇଁ ଯଜ୍ଞବେଦୀ ନିର୍ମାଣ କଲେ। ଆହୁରି ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ବିରକ୍ତ କଲେ। ତାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଆଦ୍ୟନ୍ତ ସକଳ ଆଚରଣ ଦେଖ ଯିହୁଦାର ଓ ଇସ୍ରାଏଲ୍ର ରାଜାମାନଙ୍କ ପୁସ୍ତକରେ ଲେଖା ଅଛି। ଏଉତାରେ ଆହସ୍ ଆପଣା ପିତୃଗଣ ସହିତ ଶୟନ କରନ୍ତେ, ଲୋକମାନେ ଜେରୁସାଲେମରେ ନଗର ମଧ୍ୟରେ ତାଙ୍କୁ କବର ଦେଲେ, କାରଣ ସେମାନେ ତାଙ୍କୁ ଇସ୍ରାଏଲ୍ର ରାଜାମାନଙ୍କ କବରକୁ ଆଣିଲେ ନାହିଁ। ତହିଁ ଉତ୍ତାରେ ତାଙ୍କର ପୁତ୍ର ହିଜକିୟ ତାଙ୍କର ପଦରେ ରାଜ୍ୟ କଲେ।